ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ, କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନାଇଁ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4 ସଂସଦୀୟ କମିଟି। ଏବଂ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସିଆ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ଭୋଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ମନୋନୟନ ଏବଂ ସେମାନଙ୍କୁ ନିୟୋଜିତ କରିବା ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। କୋଲକାତା ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି କହିଛନ୍ତି, ଗତ ଏପ୍ରିଲ୍ ମାସରେ ଗଣନାକାରୀ ମନୋନୟନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ବୈଧ ଅଟେ। ମାମଲାର ବିଚାର ସମୟରେ କୋର୍ଟରେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ବିଜ୍ଞପ୍ତିରେ ଗଣନା କାର୍ଯ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିୟୋଜନ ନେଇ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ତେଣୁ ଏ ସଂକ୍ରାନ୍ତ ତୃଣମୂଳ କଂଗ୍ରେସର ଆଶଙ୍କା ତଥ୍ୟଭିତ୍ତିକ ନୁହେଁ ବୋଲି କମିଶନ କହିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସ୍ୱଚ୍ଛ ଏବଂ ଅବାଧ ଭାବରେ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କମିଶନ କୋର୍ଟରେ ଦୃଢ଼ ଆଶ୍ୱାସନା ଦେଇଛନ୍ତି। ପଶ୍ଚିମବଙ୍ଗରେ ଭୋଟ୍ ଗଣନା ପାଇଁ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟରେ ମାମଲା ଦାୟର କରିଥିଲା। ଏହାର ଶୁଣାଣି କରି ହାଇକୋର୍ଟ ତୃଣମୂଳ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ 2 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା 4 ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପଶ୍ଚିମବଙ୍ଗ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4 ମତଦାନ କେନ୍ଦ୍ରରେ ପୁନଃ ମତଦାନ ଚାଲିଛି। 15 ମତଦାନ କେନ୍ଦ୍ରରେ ସକାଳ 7 ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ଦିନ 11 ମଧ୍ୟରେ ପ୍ରାୟ 37% ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। କେରଳମର 47 ବିଧାନସଭା ଆସନର ମତଗଣନା ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରତନ ୟୁ କେଲକରଙ୍କ ସୂଚନା ଅନୁଯାୟୀ ରାଜ୍ୟର 43 ସ୍ଥାନରେ ଆସନ୍ତା ସୋମବାର ସକାଳ 8 ଗଣନା କାର୍ଯ୍ୟ ଆରମ୍ଭ ହେବ। ରିଟର୍ଣ୍ଣିଂ ଅଧିକାରୀ ସହ ଅଧିକାରୀ ସୁପରଭାଇଜରଙ୍କ ସମେତ ମୋଟ 15,465 ଜଣ କର୍ମଚାରୀଙ୍କୁ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମତଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ଦୂରସଞ୍ଚାର ବିଭାଗ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏକ ଉନ୍ନତ ସାର୍ବଜନୀନ ସତର୍କତା ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭା ବାଚସ୍କତି ଓମ୍ ବିର୍ଲା 2026-27 ବର୍ଷ ପାଇଁ 4 ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ଲୋକସଭାର 30 ଜଣ ସଦସ୍ୟ ବିଶିଷ୍ଟ ସରକାରୀ ବ୍ୟୟ ଅଟକଳ କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଡକ୍ଟର ସଞ୍ଜୟ ଜୟସ୍ୱାଲଙ୍କୁ ମନୋନୀତ କରାଯାଇଛି। 15 ଜଣ ଲୋକସଭା ସଦସ୍ୟ ଓ 7 ଜଣ ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କମିଟିର ଚେୟାରମ୍ୟାନ୍ ଭାବେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମନୋନୀତ ହୋଇଛନ୍ତି। କଂଗ୍ରେସ ସାଂସଦ କେସି ଭେନୁଗୋପାଳଙ୍କୁ ସରକାରୀ ଆୟବ୍ୟୟ କମିଟିର ଅଧ୍ୟକ୍ଷ ମନୋନୟନ କରାଯାଇଛି। ଏହି କମିଟିରେ ଲୋକସଭାରୁ 15 ଜଣ ଓ ରାଜ୍ୟସଭାରୁ 7 ଜଣ ସାଂସଦ ଅଛନ୍ତି। ଅନୁସୂଚିତ ଜାତି ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଫଗନ ସିଂହ କୁଲସ୍ତେଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ଲୋକସଭାରୁ 20 ଜଣ ଓ ରାଜ୍ୟସଭାରୁ 10 ଜଣ ସାଂସଦ ଅଛନ୍ତି। କମିଟିର କାର୍ଯ୍ୟକାଳ ଚଳିତ ମାସ 1 ତାରିଖରୁ ଆସନ୍ତା ବର୍ଷ ଏପ୍ରିଲ୍ ମାସ 30 ତାରିଖ ପର୍ଯ୍ୟନ୍ତ ରହିଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ଆଗକୁ ବଢ଼ି ନପାରିବା ଫଳରେ ସେହି ଅଞ୍ଚଳରେ ଅନିଶ୍ଚିତତା ଦେଖାଦେଇଛି। ଲେବାନନ ପକ୍ଷରୁ କୁହାଯାଇଛି ଇସ୍ରାଏଲ୍ ସେନା ନାବାଟିଏ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଛି। ଡ୍ରୋନ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉପଯୋଗ କରି ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି, ଫଳରେ ବହୁ ସାଧାରଣ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ କରାଯାଉଛି। ହେଜବୁଲ୍ଲା ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣରେ ଇସ୍ରାଏଲ୍ ଉପରେ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଜାହାଜ ଯାତାୟତ ଲକ୍ଷ୍ୟରେ ଇରାନ୍କୁ ଦେୟ ପ୍ରଦାନ କରୁଥିବା ବିଶ୍ୱସ୍ତରୀୟ ଜାହାଜ କମ୍ପାନୀଗୁଡ଼ିକୁ ଆମେରିକା ସତର୍କ ସୂଚନା ଜାରି କରିଛି। ଏଭଳି କ୍ଷେତ୍ରରେ ସେମାନେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ବୋଲି ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଆରମ୍ଭରେ ଆମେରିକା ଓ ଇସ୍ରାଏଲ୍ ସହିତ ଇରାନ୍ର ସଂଘର୍ଷ ପରିପ୍ରେକ୍ଷୀରେ ଏହି ସମୁଦ୍ର ପଥ ଦେଇ ନିୟମିତ ଯାତାୟତ ବାଧାପ୍ରାପ୍ତ ହୋଇଆସୁଛି। ତେବେ ବିକଳ୍ପ ରାସ୍ତା ଦେଇ କିଛି ଜାହାଜ ପାଇଁ ଇରାନ୍ ସୀମିତ ପଥ ଅନୁମତି ପ୍ରଦାନ କରିଥିବା ବେଳେ କେତେକ ସମୟରେ ସେବା ପାଇଁ ଶୁଳ୍କ ମଧ୍ୟ ଆଦାୟ କରୁଥିଲା। ଏହାକୁ ବିରୋଧ କରି ଆମେରିକା ନୌସେନା ସେଠାରେ ଇରାନ୍ ତୈଳ ଟ୍ୟାଙ୍କ୍ଗୁଡ଼ିକର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତୀୟ ପାଣିପାଗ ବିଭାଗ ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଆକଳନ କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଆସାମ, ମେଘାଳୟ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, କେରଳ, ମାହେ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ବର୍ଷା ହୋଇପାରେ। ଓଡ଼ିଶା, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଉପକୂଳ, ପୂର୍ବ ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନରେ ଧୂଳିଝଡ଼ ଓ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆଗମନ ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଆଜି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ୍ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହେବ। ବିହାର ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର ମଲ୍ଲଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଭାରତ ନେପାଳର କୋଶି ଏବଂ ଗଣ୍ଡକ ନଦୀ ପ୍ରକଳ୍ପ କମିଟି ଦ୍ୱାରା ଗତମାସ 30 ତାରିଖ ଓ ଚଳିତ ମାସ 1 ତାରିଖରେ କରାଯାଇଥିବା ଦୁଇଦିନିଆ ଏକାଦଶ ମିଳିତ ବୈଠକରେ ଜଳ ପରିଚାଳନା ଓ ଭିତ୍ତିଭୂମି ପ୍ରସଙ୍ଗରେ କେତେଗୁଡ଼ିଏ ବୁଝାମଣା ହୋଇଛି। ବୈଠକ ପରେ ଆଜି ପୁଣି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ ଉପରେ ଆଲୋଚନା ହେବ। ଇତିମଧ୍ୟରେ ପଶ୍ଚିମ କୋଶି ମୁଖ୍ୟ କେନାଲ କୋଶି ବ୍ୟାରେଜ୍ ଗଣ୍ଡକ ବ୍ୟାରେଜ୍ରେ 35 କିଲୋମିଟର ଅଞ୍ଚଳରୁ ଜବରଦଖଲ ହଟାଇବାକୁ ନେପାଳ ରାଜି ହୋଇଛି। ଏହା ବ୍ୟତୀତ କୋଶି ମୁଖ୍ୟ କେନାଲ ବନ୍ଧରେ ଲଗାଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟେଇ ନେବା ପାଇଁ ସହମତି ପ୍ରକାଶ ପାଇଛି। ଆସନ୍ତା ମୌସୁମୀକୁ ଲକ୍ଷ୍ୟ ରଖି ବନ୍ୟା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏହି ବୁଝାମଣା କରାଯାଉଛି। ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଭାରତ ଆଜି ଏହାର ଅଭିଯାନ ଆରମ୍ଭ କରିବ। ଦୀର୍ଘ 21 ବର୍ଷ ପରେ ଏହି ପ୍ରତିଯୋଗିତା ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଛି। ଚୀନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ 5:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର ଚତୁର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ରେ ଷଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10 ମ୍ୟାଚ୍ରୁ 6 ବିଜୟ ସହିତ ଚତୁର୍ଥ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4 ସଂସଦୀୟ କମିଟି ଏବଂ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।